ହ୍ୟାଲୋ ଆଜ୍ଞା ନମସ୍କାର, ମୁଁ ଛବିରାଣୀ ଖମାରୀ କହୁଥିଲି ଅରବିନ୍ଦ ନଗରରୁ। ଆମ ଅରବିନ୍ଦ ନଗରର ରାସ୍ତା ବହୁତ ଖରାପ। ଏଠି ଗୋଟିଏ ସ୍କୁଲଟେ ଅଛି, ସେଠାରେ 800 ପିଲା ପଢ଼ନ୍ତି, ଆଉ ରାସ୍ତା ଏତେ ଖରାପ ଯେ ଭ୍ୟାନ ଆସିପାରେ ନାହିଁ। ପିଲାମାନେ ବହୁତ ଅସୁବିଧାରେ ଆସନ୍ତି, ଭ୍ୟାନ ବି ରାସ୍ତାରେ ଓହ୍ଲେଇ ଦିଏ, ଆଉ ସାଇକେଲରେ ପିଲାମାନେ ଆସିଲେ ବି ପଡ଼ିଯାଆନ୍ତି, ଗୋଡ ହାତ ଖଣ୍ଡିଆ ଖାବରା ହେଇଯାଏ। ଗ୍ୟାସ ଗାଡି ବି ଆସେ ନାହିଁ, ସେ ଆଗରେ ରଖିଦିଏ। ବହୁତ ଅସୁବିଧାରେ ବି ଆମେମାନେ ଗ୍ୟାସ ଆଣୁ, ବହୁତ ଅସୁବିଧା ଆମ ଅରବିନ୍ଦ ନଗରର ରାସ୍ତାଟି। ଆପଣମାନେ ଯଦି ଆମ ରାସ୍ତାଟିକି ଟିକେ କିଛି 18 ନମ୍ବର ୱାର୍ଡର ରାସ୍ତାଟାକୁ ଟିକେ କରିଦିଅନ୍ତେ, ଆମେ ବହୁତ ଉପକୃତ ହୁଅନ୍ତୁ।